ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସ୍ୱପ୍ନକୁ ସାକାର କରିବା ଦିଗରେ ସାହସ, ଶକ୍ତି ଓ ସାମର୍ଥ୍ୟ ସଂଗ୍ରହ କରିବା ନେଇ ମହିଳାମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି. ଆମେରିକା ଗସ୍ତ ସଫଳତାର ସହ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ. ଜର୍ମାନ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳତା ଉପରେ ଆଲୋକପାତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ, 2036 ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପ୍ରସ୍ତୁତି ନେଇ ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଏବଂ ମହିଳା ପ୍ରିମିୟର ଲିଗ୍ ଉଦ୍ଘାଟନୀ ମ୍ୟାଚ୍ରେ ଗୁଜରାଟ ଜାୟାଣ୍ଟସ୍କୁ 6 ୱିକେଟ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଦେଶରେ ନାରୀଶକ୍ତିର ଆକାଂକ୍ଷା ଏବଂ ଯୋଗଦାନ ବୃଦ୍ଧି ପାଉଛି. ସ୍ୱପ୍ନକୁ ସାକାର କରିବା ପାଇଁ ସାହସ, ଶକ୍ତି ଓ ସାମର୍ଥ୍ୟ ସଂଗ୍ରହ କରିବାକୁ ରାଷ୍ଟ୍ରପତି ମହିଳାମାନଙ୍କୁ ଆହ୍ୱାନ ଦେଇଛନ୍ତି. ବେଙ୍ଗାଲୁରୁସ୍ଥିତ ଆର୍ଟ ଅଫ୍ ଲିଭିଂ ଆନ୍ତର୍ଜାତିକ କେନ୍ଦ୍ର ପକ୍ଷରୁ ଆୟୋଜିତ 10ମ ଆନ୍ତର୍ଜାତିକ ମହିଳା ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି, ମହିଳାମାନେ ନିର୍ଭୀକ ହେବା ସହିତ ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି. କରୁଣା ମାଧ୍ୟମରେ ମହିଳାଙ୍କ ନେତୃତ୍ୱ ନେବାର ବିଶେଷ କ୍ଷମତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି. ମାନସିକ ସୁସ୍ଥତା ଯେକୌଣସି ମହିଳାଙ୍କ ଅର୍ଥପୂର୍ଣ୍ଣ ଜୀବନଯାପନ, ପରିବାର ଏବଂ ସମାଜରେ ଯୋଗଦାନ କରିବାର ସାମର୍ଥ୍ୟ ଅଟେ ବୋଲି ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି. ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସଫଳତାର ସହ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି. ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ଥିଲା ପ୍ରଥମ ଆମେରିକା ଗସ୍ତ. ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୱାଶିଂଟନ୍ଠାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ. ରଣନୈତିକ ଓ ନିରାପତ୍ତା ସହଯୋଗ, ପ୍ରତିରକ୍ଷା, ବାଣିଜ୍ୟ, ଅର୍ଥନୈତିକ ସମ୍ପର୍କ, ପ୍ରଯୁକ୍ତିବିଦ୍ୟା, ଶକ୍ତି ନିରାପତ୍ତା ଏବଂ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କ ତଥା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଦେଇ ଦୁଇ ନେତା ଆଲୋଚନା କରିଥିଲେ। ଏକବିଂଶ ଶତାବ୍ଦୀ ପାଇଁ ଆମେରିକା ଭାରତ ଚୁକ୍ତିର ଶୁଭାରମ୍ଭ ମଧ୍ୟ ହୋଇଥିଲା। ସାମାଜିକ ଭାଗିଦାରୀ, ତ୍ୱରିତ ବାଣିଜ୍ୟ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏହା ବିଶେଷ ସହଯୋଗ ପ୍ରଦାନ କରିବ। ଆସନ୍ତା 2030 ସୁଦ୍ଧା ମୋଟ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରି $500 ବିଲିୟନ୍ ପହଞ୍ଚାଇବାକୁ ଦୁଇ ନେତା ସମ୍ମତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ପାରସ୍କରିକ ଲାଭଦାୟକ ବହୁକ୍ଷେତ୍ରୀୟ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା ନେଇ ସୂଚନା ପ୍ରଦାନ କରିଥିଲେ। ଏକବିଂଶ ଶତାବ୍ଦୀରେ ଆମେରିକା ଭାରତ ପ୍ରମୁଖ ପ୍ରତିରକ୍ଷା ଭାଗିଦାରିତା ପାଇଁ ଏକ ନୂତନ 10ବର୍ଷିଆ ଢାଞ୍ଚା ଚୂଡ଼ାନ୍ତ କରିବା ନେଇ ଉଭୟ ନେତା ଘୋଷଣା କରିଥିଲେ। 2035 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଯୋଜନାର ରୂପରେଖ ଚଳିତ ବର୍ଷ ଶେଷ ସୁଦ୍ଧା ଚୂଡ଼ାନ୍ତ ହେବ ବୋଲି ଆଶା କରାଯାଉଛି। ପ୍ରତିରକ୍ଷା କ୍ରୟ ଏବଂ ଉତ୍ପାଦନ କ୍ଷେତ୍ରରେ ସହଭାଗିତା ନେଇ ଉଭୟ ନେତା ସମ୍ମତି ପ୍ରଦାନ କରିଥିବା ଜଣାପଡ଼ିଛି। ଆମ ପ୍ରତିନିଧି ଦେଇଥିବା ସୂଚନା ଅନୁଯାୟୀ ଫ୍ରାନ୍ସ ଏବଂ ଆମେରିକା ଦୁଇ ଦେଶ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ପ୍ରଥମେ ଗତ 10ରୁ 12 ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଯାତ୍ରା କରିଥିଲେ। ସେଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ଙ୍କ ସହ କୃତ୍ରିମ ବୁଦ୍ଧିମତା ଶିଖର ସମ୍ମିଳନୀରେ ସହ ଅଧ୍ୟକ୍ଷତା କରିଥିଲେ। ଉଭୟ ନେତା ମିଳିତ ଭାବେ ମାର୍ସେଲିରେ ଭାରତର ନୂତନ କନ୍ସୁଲେଟ୍ ଜେନେରାଲ୍ଙ୍କ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳତା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଜର୍ମାନର ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀଠାରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ଡକ୍ଟର ଜୟଶଙ୍କର ଭାରତରେ ନିର୍ବାଚନ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ। ନିକଟରେ ଶେଷ ହୋଇଥିବା ଦିଲ୍ଲୀ ନିର୍ବାଚନ ଏବଂ ଗତବର୍ଷର ସଂସଦୀୟ ନିର୍ବାଚନ ଉପରେ ସେ ସୂଚନା ପ୍ରଦାନ କରିଥିଲେ। ଡକ୍ଟର ଜୟଶଙ୍କର କହିଥିଲେ, ଭାରତୀୟ ନିର୍ବାଚନରେ ପାଖାପାଖି 2/3 ଯୋଗ୍ୟ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥାନ୍ତି। ଜାତୀୟ ନିର୍ବାଚନରେ ପାଖାପାଖି 900 ନିୟୁତ ଭୋଟରଙ୍କ ମଧ୍ୟରୁ 700 ନିୟୁତ ଭୋଟର ଭୋଟ୍ ଦେଇଥିଲେ ଏବଂ ଭୋଟ୍ ଗଣତି ଗୋଟିଏ ଦିନରେ ସମ୍ପନ୍ନ ହୋଇଥିଲା। ଫଳାଫଳ ଘୋଷଣାକୁ ପ୍ରତ୍ୟେକ ଦଳ ଗ୍ରହଣ କରିଥାନ୍ତି। ଗତ 10 ବର୍ଷ ମଧ୍ୟରେ 20% ଅଧିକ ମତଦାତା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ବିଭିନ୍ନ ଆହ୍ୱାନ ସତ୍ତ୍ୱେ ଭାରତର ଗଣତନ୍ତ୍ର ତା'ର ସଚ୍ଚୋଟତା ବଜାୟ ରଖିଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଏହି ଆଲୋଚନାରେ ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗାହର ଷ୍ଟେର, ଆମେରିକା ସିନେଟ୍ ସଦସ୍ୟ ଏଲିସା ସ୍ଲୋଟକିନ୍ ଏବଂ ୱାରସା ମେୟର ରାଫାଲ ଟ୍ରାଜାସ୍କୋକ୍ ଅଂଶଗ୍ରହଣ କରିଥିଲେ। 61ତମ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ପ୍ରମୁଖ ବୈଦେଶିକ ଏବଂ ନିରାପତ୍ତା ସଂକ୍ରାନ୍ତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ଏହି ସମ୍ମିଳନୀ ବିଶେଷ ସହାୟତା ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ତରାଖଣ୍ଡର ଦଲୱାନ୍ଠାରେ ଉଦ୍ଯାପିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗିତାକୁ ସଫଳତାର ସହ ଆୟୋଜନ କରିଥିବାରୁ ଉତ୍ତରାଖଣ୍ଡ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କ୍ରୀଡ଼ାବିତ୍କୁ ସେ ଉତ୍ସାହିତ କରିବା ସହ କ୍ରୀଡ଼ା କ୍ଷେତ୍ରରେ ସରକାରଙ୍କର ପ୍ରତିବଦ୍ଧତା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। 2036 ଅଲିମ୍ପିକ୍ ଗେମ୍ ଆୟୋଜନ ନେଇ ପ୍ରସ୍ତୁତି ସମ୍ପର୍କରେ ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। 10 ବର୍ଷ ମଧ୍ୟରେ କ୍ରୀଡ଼ା ବଜେଟ୍ 800 କୋଟିରୁ 3,800 କୋଟିକୁ ବୃଦ୍ଧି ପାଇଥିବା ସେ ସୂଚନା ଦେଇଛନ୍ତି। 39ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ମେଘାଳୟଠାରେ ଆୟୋଜନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଶାହା ଘୋଷଣା କରିଥିଲେ।
इको फ्रेंडली प्रैक्टिसेस से लेकर इको फ्रेंडली गेम तक पूरी चीज को धामी जी ने बखूबी जमीन पर उतारा है। कई पैड लगाए गए और इन खेलों में वेट लिफ्टिंग, शूटिंग, एथलेटिक्स, एक्रेटिक्स, कई खेलों में राष्ट्रीय रिकॉर्ड बने हैं। रिकॉर्ड बनाने वाले सभी खिलाड़ियों को मैं बहुत बहुत बधाई देता था।
କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡେବ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷା ପ୍ରମୁଖ ଉଦ୍ଯାପନୀ ସମାରୋହରେ ଯୋଗ ଦେଇଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା ଜାତୀୟ କ୍ରୀଡ଼ା ପତାକାକୁ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗାମାଙ୍କୁ ହସ୍ତାନ୍ତର କରିଥିଲେ। ସର୍ଭିସେସ୍ ପଦକ ତାଲିକାରେ ଶୀର୍ଷ ସ୍ଥାନରେ ରହିଥିବାବେଳେ ମହାରାଷ୍ଟ୍ର ଦ୍ୱିତୀୟ ଏବଂ ହରିୟାଣା ତୃତୀୟ ସ୍ଥାନରେ ରହିଛି। ସୂଚନାଯୋଗ୍ୟ ଗତମାସ 28 ତାରିଖରେ ଡେରାଡୁନ୍ର ମହାରଣା ପ୍ରତାପ କ୍ରୀଡ଼ା ମହାବିଦ୍ୟାଳୟରେ ଆୟୋଜିତ ଜାତୀୟ କ୍ରୀଡ଼ାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। ଜାମ୍ମୁ କାଶ୍ମୀର ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ 7 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ନିର୍ବାଚିତ ସରକାର ଆସନ୍ତା ମାସ 7 ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ବାଚସ୍କତି ଅବଦୁଲ ରହିମ ରାଥେରଙ୍କ ସୂଚନା ଆଧାରରେ ଆମ ସମ୍ଭାଦଦାତା କହିଛନ୍ତି, ମାର୍ଚ୍ଚ 3 ତାରିଖରେ ଉପରାଜ୍ୟପାଳଙ୍କ ଅଭିଭାଷଣ ସହିତ ବିଧାନସଭାର ଅଧିବେଶନ ଆରମ୍ଭ ହେବ। 4ରୁ 6 ତାରିଖ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଅନୁଷ୍ଠିତ ହେବ। 7 ତାରିଖରେ 2025-26 ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ଚଳିତ ଆର୍ଥିକ ବର୍ଷର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ମଧ୍ୟ ଉପସ୍ଥାପନ କରାଯିବ। ମାର୍ଚ୍ଚ 8ରୁ 11 ତାରିଖ ପର୍ଯ୍ୟନ୍ତ ବଜେଟ୍ ଉପରେ ଗୃହରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ମାର୍ଚ୍ଚ 12ରୁ 25 ତାରିଖ ପର୍ଯ୍ୟନ୍ତ ଅନୁଦାନ ଦାବି ଉପରେ ଆଲୋଚନା କରାଯିବ। ଏପ୍ରିଲ 11 ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଗାଜାରୁ ଆଜି ମୁକ୍ତ ହେବାକୁ ଥିବା 3 ଜଣ ଇସ୍ରାଏଲ୍ ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଗତ ମାସରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ମଧ୍ୟରେ ଏହା ହେବ 6ଷ୍ଠ ପଣବନ୍ଦୀ ବିନିମୟ। କତାର ଏବଂ ଇଜିପ୍ଟର ମଧ୍ୟସ୍ଥିଙ୍କ ଜରିଆରେ ହମାସ ପକ୍ଷରୁ ଏହି ତାଲିକା ଇସ୍ରାଏଲ୍କୁ ପ୍ରଦାନ କରାଯାଇଛି। ହମାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି 3 ପଣବନ୍ଦୀଙ୍କ ବଦଳରେ ଇସ୍ରାଏଲ୍ 369 ଜଣ ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିବାର ଆଶା କରାଯାଉଛି। ମହିଳା ପ୍ରିମିୟର ଲିଗ୍ 2025 ଗତକାଲିଠାରୁ ଆରମ୍ଭ ହୋଇଛି। ବଦୋଦରା କୋଟାମ୍ବି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଉଦ୍ଘାଟନୀ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 6 ୱିକେଟ୍ରେ ଗୁଜରାଟ ଜାୟାଣ୍ଟସ୍କୁ ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଜାୟାଣ୍ଟସ୍ ଅଧିନାୟକ ଆସ୍ଲେ ଗାର୍ଡନର୍ସଙ୍କ ଅପରାଜିତ 79 ରନ୍ ସହାୟତାରେ 5 ୱିକେଟ୍ ବିନିମୟରେ 201 ରନ୍ ସଂଗ୍ରହ କରିଥିଲା। 202 ରନ୍ର ବିଜୟ ଲକ୍ଷ୍ୟକୁ ବେଙ୍ଗାଲୁରୁ 18 ଓଭର 3ଟି ବଲ୍ରେ 4 ୱିକେଟ୍ ବିନିମୟରେ ହାସଲ କରିଥିଲା। 27ଟି ବଲ୍ରୁ 64 ରନ୍ ସଂଗ୍ରହ କରି ବେଙ୍ଗାଲୁରୁ ପାଇଁ ବିଜୟର ପଥ ପରିଷ୍କାର କରିଥିବା ରିଚା ଘୋଷଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଆଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ବଦୋଦରାଠାରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଖେଳାଯିବ। ମହିଳା ପ୍ରିମିୟର ଲିଗ୍ର ଏହି ତୃତୀୟ ସଂସ୍କରଣରେ 5ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକ ହେଉଛନ୍ତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଜାୟାଣ୍ଟସ୍, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ବଦୋଦରା, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ମୁମ୍ବାଇଠାରେ ମ୍ୟାଚ୍ଗୁଡ଼ିକ ଖେଳାଯିବ। ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ମୁମ୍ବାଇର ବ୍ରାବର୍ନ ଷ୍ଟାଡିୟମ୍ଠାରେ ଖେଳାଯିବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ସ୍ୱପ୍ନକୁ ସାକାର କରିବା ଦିଗରେ ସାହସ, ଶକ୍ତି ଓ ସାମର୍ଥ୍ୟ ସଂଗ୍ରହ କରିବା ନେଇ ମହିଳାମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଆମେରିକା ଗସ୍ତ ସଫଳତାର ସହ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଜର୍ମାନ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ଯୋଗଦେଇ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାର ସଫଳତା ଉପରେ ଆଲୋକପାତ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। 38ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଉଦ୍ଯାପିତ, 2036 ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ ପ୍ରସ୍ତୁତି ନେଇ ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ମହିଳା ପ୍ରିମିୟର ଲିଗ୍ ଉଦ୍ଘାଟନୀ ମ୍ୟାଚ୍ରେ ଗୁଜରାଟ ଜାୟାଣ୍ଟସ୍କୁ 6 ୱିକେଟ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।